ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କୃଷିକେ ଆହୁରି ନିରନ୍ତର ଆଉ ପରିବେଶ ଅନୁକୂଳ ବନାବାର ଲାଗି ସରକାର ସବୁବେଳେ କାମ କରୁଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀ ଗଲାକାଲ ପୋଙ୍ଗଲ ଅବସରରେ ହୋଇଥିବା ଖାସ କାର୍ଯ୍ୟକ୍ରମଟି ଯୋଗ ଦେଇକି ପ୍ରଧାନମନ୍ତ୍ରୀ କହିଛନ୍, ନୂଆ ନୂଆ ଚାଷ ପ୍ରଣାଳୀ ଜରିଏ ଆମର ଥାଲି ଆଉ ପକେଟ୍ ଭରି ରହୁ, ତାର ସଙ୍ଗେ ଆମର ପୃଥିବୀ ବିଲ୍ ସୁରକ୍ଷିତ ରହୁ। ଇସବୁଥି ଆମର ଯୁବାନ ପିଢ଼ି ନୂଆ ନୂଆ ଚିନ୍ତାଧାରା ସହିତ ଆଗକେ ବଢୁଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
आने वाले समय में सस्टेनेबल खेती के तरीके, वाटर मैनेजमेंट, मैं तो लगातार कहता रहा हूं, पर ड्रॉप मोर क्रॉप, नेचुरल फार्मिंग, एग्रीटेक और वैल्यू एडिशन की भूमिका बेहद महत्वपूर्ण है। इन सभी क्षेत्रों में हमारे युवा नई सोच के साथ आगे बढ़ रहे हैं।
କେନ୍ଦ୍ର ସରକାରଙ୍କ ଥିଙ୍କ୍ ଟ୍ୟାଙ୍କ୍ ନୀତି ଆୟୋଗ ତରଫ ବାହାରିଥିବା ରପ୍ତାନୀ ପ୍ରସ୍ତୁତି ସୂଚକାଙ୍କ 2024 ତାଲିକାଥି ଓଡ଼ିଶା 48.51 ସ୍କୋର କରିକି ଆକାଂକ୍ଷୀ ରାଜ୍ୟ ବର୍ଗଥି ସାମିଲ ହୋଇଛି। ଏ କ୍ଷେତ୍ରଥି ବଡ଼ ରାଜ୍ୟ ବର୍ଗଥି ଓଡ଼ିଶା 15 ନମ୍ବର ଠାନେ ରହିଛି। 2023-24 ଆର୍ଥିକ ବର୍ଷରେ ରାଜ୍ୟ 99,854 କୋଟି ରପ୍ତାନୀ କରିକି ଗୋଟିଏ ପ୍ରମୁଖ ରପ୍ତାନୀ କେନ୍ଦ୍ରର ମାନ୍ୟତା ପାଇଛି। ଆଗକେ ରାଜ୍ୟ ରପ୍ତାନୀ ଇକୋସିଷ୍ଟମ ଆହୁରି ବର୍କସ କରବାର୍କେ ନୀତି ଆୟୋଗ ତରଫ ପରାମର୍ଶ ଦିଆଯାଇଛି। ରପ୍ତାନୀ ତୟାରୀ ସୂଚକାଙ୍କ ତାଲିକାଥି ମହାରାଷ୍ଟ୍ର ପହିଲା ଠାନେ ଥିବାର ବେଲ୍କେ ତାମିଲନାଡୁ 2 ନମ୍ବର ଆଉ ଗୁଜରାତ 3 ନମ୍ବର ଠାନେ ରହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଗଲାକାଲି ଲୋକଭବନ ଉଦ୍ୟାନ ବୁଲାଇ ଆସିଥିବା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସଙ୍ଗେ ବାର୍ତ୍ତାଳାପ କରିଛନ୍। ଛୁଆମାନଙ୍କୁ ରାଜ୍ୟପାଳ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାବାର ସହିତ ବାଦାମ ଲଡ଼ୁ, ଚକୋଲେଟ୍ ଆଉ କଲମ ବାଣ୍ଟିଥିଲେ। ଏ ଅବସରରେ ରାଜ୍ୟପାଳ କହିଛନ୍, ସବୁଜିମାଥି ଭରପୁର ଉଦ୍ୟାନ ବୁଲ୍ବାର ବେଳେ ଛୁଆମାନଙ୍କର ଭେଟବାର ଆଉ ସେମାନଙ୍କର ଉତ୍ସାହ ଦେଖିକି ଖୁବ୍ ଖୁସି ହୋଇଛନ୍। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ବୌଦ୍ଧ ଜିଲ୍ଲା ଗସ୍ତଥି ଆସିକରି ହରଭଙ୍ଗା ବ୍ଲକ୍ନ ତିଆରି ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଛନ୍। ଜଳଜୀବନ ମିଶନ ଯୋଜନାଥି 2021 ମସିହାରୁ ଚାଲିଥିବା ଏହି ବୃହତ୍ ପ୍ରକଳ୍ପର ସ୍ଥିତି ବାବଦେ ଶ୍ରୀମତୀ ଗର୍ଗ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଧାରି ସମୟ ଭିତରେ ନିର୍ମାଣ କାମ ସବୁ ସାରବାର ଲାଗି ମୁଖ୍ୟ ଶାସନ ସଚିବ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍। ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁଭା ଶର୍ମାଙ୍କର ଅଧ୍ୟକ୍ଷତାଥି ଗଲାକାଲି ବିଭାଗର ସମ୍ମିଳନୀ କକ୍ଷନ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀଙ୍କ ତରଫ ଦିଆଯାଇଥିବା 15 ମାର୍ଗଦର୍ଶିକା ଅନୁସାରେ ବିଭାଗୀୟ କାମକାଜକେ ତୁର୍ତ୍ତି କରିବା ଲାଗି ଜୋର୍ ଦିଆଯାଇଥିଲା। ଇତାର ସହିତ ଭିଜନ 2036 ଓ 2047 ଧାରିଜ 12 ଆଉ 24 ମାସର ଲକ୍ଷ୍ୟ ହାସଲ ଲାଗି ରଣନୀତି ବାବଦେ ବିଲ୍ ସମୀକ୍ଷା କରାଯାଇଥିଲା। ଭୁବନେଶ୍ୱର କ୍ରୁଟ୍ କାର୍ଯ୍ୟାଳୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷାପାଣିଙ୍କ ଅଧ୍ୟକ୍ଷତାଥି ଆମ ବସ୍ ସେବା ବାବଦ ଗଠିତ ଗୋଟିଏ ଉଚ୍ଚସ୍ତରୀୟ କମିଟିର ବୈଠକ ହୋଇଯାଇଛି। ବୈଠକଟି ଭାରିଯାନ ଚଳାଚଳ ଜରିଏ ସଡ଼କ ବ୍ୟବହାର କରୁଥିବା ଲୋକଙ୍କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଆଉ ଚାଳକମାନଙ୍କର ସାମଗ୍ରିକ ବିକାଶ ବାବଦେ ଜୋର୍ ଦିଆଯାଇଥିଲା। ନୂଆପଡ଼ା ଗସ୍ତତି ଆସିଥିବା ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ସମର ନନ୍ଦ ଗଲାକାଲି ଗସ୍ତର ଶେଷ ଦିନ ଆକାଂକ୍ଷୀ ବ୍ଲକ କୋମନା ପରିଦର୍ଶନ କରିଛନ୍। ଏହି ଅବସରରେ ଶ୍ରୀ ନନ୍ଦ ଇଚ୍ଛାପୂର୍ଣ୍ଣ ଥିବା ମଡ଼ିଆ ପ୍ରକ୍ରିୟାକରଣ କେନ୍ଦ୍ର ବୁଲିଥିଲେ। ତାର ଉତ୍ତରୁ ଗେରୁଜୋର ଅଙ୍ଗନବାଡ଼ି, ଛତା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କୋମନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବୁଲିକରି ସେନ ଦିଆଯାଉଥିବା ଭିନ୍ ଭିନ୍ ସୁବିଧାକେ ପରଖିଥିଲେ। କଳାହାଣ୍ଡି ମହୋତ୍ସବ ଘୁମରା 2026 ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ଆଉ ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସଚିନ ପାୱାର ପ୍ରକାଶଙ୍କର ଅଧ୍ୟକ୍ଷତାଥି ହୋଇଥିବା ଉଦ୍ଘାଟନୀ ସମାରୋହଟି ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବନ୍ୟକନ୍ୟା ପାର୍ବତୀଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଲାଗି ବରଗଡ଼ ଜିଲ୍ଲା ପ୍ରଶାସନ ତରଫ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବିଜେପୁର ବ୍ଲକ କାର୍ଯ୍ୟାଳୟ ହୋଇଥିବା ବୈଠକଟି ବିଧାୟକ ସନତ ଗର୍ତ୍ତିଆଙ୍କ ଅଧ୍ୟକ୍ଷତାଥି ହୋଇଥିବା ବୈଠକଟି ପାର୍ବତୀଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନର ସଫଳ ରୂପାୟନ ଲାଗି ସବକର ସହଯୋଗ କାମନା କରିଥିଲେ। ଏବା 19 ତାରିଖ ବିଜେପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆନ କାର୍ଯ୍ୟକ୍ରମର ଆୟୋଜନ ଲାଗି ବୈଠକଟି ଧାରିଜ କରାଯାଇଛି। ଝାଡ଼ଖଣ୍ଡର ରାଞ୍ଚିଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗଥି ବେଦାନ୍ତ କଳିଙ୍ଗ ଲାଇନ୍ସର୍ସ ଦଳ ଲଗାତାର 4 ମ୍ୟାଚ୍ ଜିତିକରି 11 ପଏଣ୍ଟ ସହିତ ପଏଣ୍ଟ ଟେବୁଲ୍ର ସିଗାଥି ରହିଛି। ଗଲାକାଲି ଦଳ 1-0 ଗୋଲ୍ଥି ହାଇଦ୍ରାବାଦ ତୋଫାନ୍ସକେ ହରାଇଥିଲା। ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା ଶନିବାର ଦିନ ତକ୍ ଶୀତ ଜାରି ରହିବା। ରବିବାର ଦିନଠାନୁ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବଢ଼ିବା। ଆଜ ଝାରସୁଗୁଡ଼ା, ଅନୁଗୁଳ, ଜଗତସିଂହପୁର, କଟକ, ଢେଙ୍କାନାଳ ଆର୍ ଖୋର୍ଦ୍ଧାନ ଜବର ଶୀତ ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।